ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖ୍ୟ ଖବର। ସୁବିଧା ପୋର୍ଟାଲ୍ ଥି 44,500 ନୁ ଐତକା ଆବେଦନକେ ମଞ୍ଜୁରୀ ଦେଇଛନ୍ ନିର୍ବାଚନ ଆୟୋଗ। ଖୁଲା ଜାଗାନୁ ଐତକା ସମୟ ଧରିକରି ସଭା ନାଇଁ କରବାରକେ ରାଜନୈତିକ ଦଳମାନଙ୍କୁ ଦିଆଯାଇଛି ପରାମର୍ଶ। ରାଜ୍ୟପାଳ କୁଲାଧିପତି ରଘୁବର ଦାସଙ୍କର ପୌରୋହିତ୍ୟଥି ଏବେ କାଏଲ ହେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ଶିକ୍ଷା ଅଧିକାର ଆଇନ୍ଥି ଘରୋଇ ସ୍କୁଲ୍ଥି ମାହାଲିଆ ନାଁ ଲେଖା ସମୟ ଏବେ 26 ତାରିଖ ତକ ବଢ଼ଲା। ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବାର୍ତ୍ତା ସଙ୍ଗେ ଆଜ ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଆଉ ପଶ୍ଚିମାଞ୍ଚଳର ପ୍ରଭାବଥି ବଦଳିଛି ରାଜ୍ୟର ପାଣିପାଗ, 2-4 ଡିଗ୍ରୀ ତକ କମିଛି ତାତି। ଏଥର ପୂରା ଖବର। ନିର୍ବାଚନ ପ୍ରକ୍ରିୟାଥି ମତଦାତା ପ୍ରାର୍ଥୀମାନଙ୍କୁ ସହଯୋଗ କରବାରକେ ଭାରତର ନିର୍ବାଚନ ଆୟୋଗ ତରଫ ସୁବିଧା ପୋର୍ଟାଲ ଚଲାଯାଇଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗଲା 20 ଦିନ ଭିତରେ ସୁବିଧା ପୋର୍ଟାଲଥି 73,000 ନୁ ଅଧିକ ଆବେଦନ କରାଯାଇଛି। ସେ ଭିତରୁ 44,600 ନୁ ଅଧିକ ଆବେଦନକେ ଆୟୋଗ ଅନୁମୋଦନ କରିଛନ୍। ନିର୍ବାଚନ ପ୍ରଚାର ସମୟର ଗୁରୁତ୍ୱ ଅନୁସାରେ ସୁବିଧା ପୋର୍ଟାଲ ଜରିଆଥି ପ୍ରାଥମିକତା ଭିତ୍ତିନୁ ସଭା ସମିତି କରବାର, ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ଖୋଲବାର, ଦୁଆର ଦୁଆର ଯାଇକରି ପ୍ରଚାର କରବାର ବାଗିର ଭିନ୍ ଭିନ୍ ପ୍ରଚାର କାମ ଲାଗି ଅନୁମତି ଦିଆଯାଇସି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ଆଦର୍ଶ ଆଚରଣ ବିଧିକେ ଲାଗୁ କରିକରି ଭିନ୍ ଭିନ୍ ଜାଗାନୁ ବେନର ନାଏ ଲଗେଇକରି ଜଳଛତ୍ର ପରିଚାଳନା କରବାରକେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ନଗର ଉନ୍ନୟନ ବିଭାଗ ଆର୍ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗର ଏହି ଜଳଛତ୍ରମାନଙ୍କର ପରିଚାଳନା କରବେ। ସେନ୍ତା ଖୋଲା ଜାଗାନୁ ଅଧିକା ସମୟ ଧରିକରି ସାଧାରଣ ସଭା ନାଏ କରବାରକେ ରାଜନୈତିକ ଦଳମାନଙ୍କୁ ପରାମର୍ଶ ଦିଆଯାଇଛି। ଆଏବା ସାଧାରଣ ନିର୍ବାଚନକେ ନଜରଥି ରଖିକରି ପୁଲିସ ଅବକାରୀ ଆର୍ ଅଲଗା ଯାଞ୍ଚ ବିଭାଗମାନଙ୍କ ତରଫ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ଆଦର୍ଶ ଆଚରଣ ବିଧି ଅନୁସାରେ ରାଜ୍ୟ ପରିବହନ ବିଭାଗ ତରଫ ରାଜ୍ୟର ସିମ୍ନା ଇଲାକା ଆର୍ ଭିନ୍ ଭିନ୍ ଜିଲ୍ଲାନ ଗଲା ଗୁରୁବାର ତକ 620 ନୁ ଅଧିକା ଗାଡ଼ି ଯାଞ୍ଚ କରାଯାଇଛି। ଏ ବାବଦେ ପାଖାପାଖି 12,85,000 ଟଙ୍କା ଚାଲାଣ କଟାଯାଇଛି। ଏତାର ସଙ୍ଗେ 27,72,00,000 ଟଙ୍କାର ଭିନ୍ ଭିନ୍ ସାମାନ ଉପରେ ଜରିମାନା କରାଯାଇଛି। ଏନ ଜନେଇ ଦିଆଯାଇପାରେ ଯେ ନିର୍ବାଚନକେ ମୁକ୍ତ ଆର୍ ଅବାଧ କରବାର ଲାଗି ନିର୍ବାଚନ ଆୟୋଗ ତରଫ ସି ଭିଜିଲ୍ ମୋବାଇଲ୍ ଆପ୍ ଚଲାଯାଇଛି। ନିର୍ବାଚନ ପ୍ରକ୍ରିୟାତି କେହନି ପ୍ରକାରର ତ୍ରୁଟି ଦେଖିଲେ ଲୋକେ ଏହି ଆପ୍ ଜରିଆ ଅଭିଯୋଗ କରିପାରବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର 33ତମ ସମାବର୍ତ୍ତନ ଉତ୍ସବ ଆଇବାକାଲ ସକାଳ 9:30 ଜ୍ୟୋତିବିହାର ପରିସର ନଥିବାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ହେବାରକେ ଯାଉଛି। ରାଜ୍ୟପାଳ ଆର୍ କୁଳାଧିପତି ରଘୁବର ଦାସଙ୍କର ପୌରୋହିତ୍ୟତି ହେବାରକେ ଥିବା ସମାବର୍ତ୍ତନ ଉତ୍ସବ ନ ସିଏସ୍ଆଇଆର୍ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନିତ ଅତିଥି ଆର୍ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଲପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ଶିକ୍ଷା ଅଧିକାର ଆଇନ ଆର୍ଟିଇ ଅନୁସାରେ ଘରୋଇ ସ୍କୁଲମାନଙ୍କୁ 25% ସିଟ୍ଥି ମାହାଲିଆ ନାଁ ଲେଖା ସମୟକେ ବଢ଼ାଯାଇଛି। ଏହି ଯୋଜନାଥି ବଛାଯାଇଥିବାର ଛୁଆକର ଆଏବା 26 ତାରିଖ ଭିତରେ ନାଁ ଲେଖାଯାଇପାରବା। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ଏହି ବାବଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଆର୍ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି କରାଯାଇଛି। ଏନୁ ଜନେଇ ଦିଆଯାଇପାରେ ଯେ 2024 ଶିକ୍ଷା ବର୍ଷରେ ଆର୍ଟିଇ ଅନୁସାରେ ଘରୋଇ ସ୍କୁଲମାନଙ୍କୁ 25% ସିଟ୍ଥି ମାହାଲିଆ ନାଁ ଲେଖା ଲାଗି ଗଲା 22 ମାର୍ଚ୍ଚ ଦିନ ଲଟେରୀ ହୋଇଥିଲା। ହେଥି ବଛାଯାଇଥିବାର ଛାତ୍ରଛାତ୍ରୀମାନଙ୍କୁ ଗଲାକାଲ ସ୍କୁଲଥି ନାଁ ଲେଖାବାରକେ କୁହାଯାଇଥିଲା। ହେଲେ ଖୁବ୍ଟେ ଘରୋଇ ସ୍କୁଲ ସିଟ୍ ନାଇଁନ ବୋଲିକି କହିକରି ଛୁଆକର ନାଁ ଲେଖାଉଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ନାଁ ଲେଖା ସମୟକେ ବଢ଼ାଯାଇଛି। ରାଜ୍ୟର ସବୁ ଜିଲ୍ଲାସ୍ତରୀୟ ଆର୍ ନିମ୍ନ ଅଦାଲତମାନ ଆଏବା କାଲ୍ଠାନୁ ସକାଲୁଆ ହେବା। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଆର୍ ପୁରୀ ସଦରର କୋର୍ଟମାନଙ୍କୁ ଛାଡ଼ିଦେଲେ ରାଜ୍ୟର ବାକି ସବୁ କୋର୍ଟ ସକାଳର 7:30 ମଧ୍ୟାହ୍ନର 12 ତକ ଚାଲବା। ସକାଳର 10 ଅଧାଘଣ୍ଟିଆ ବିରତି ରହିବା ବୋଲି ଓଡ଼ିଶା ହାଇକୋର୍ଟ ତରଫ ସୂଚନା ଦିଆଯାଇଛି। ଏ ବଛରର ପହିଲା ସୂର୍ଯ୍ୟପରାଗ ଆଏବା କାଏଲ ଦେଖବାରକେ ମିଲ୍ବା। ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ହୋଇଥିବାରୁ ଏହି ସୂର୍ଯ୍ୟପରାଗ ଖୁବ୍ ସୁନ୍ଦର ଆର୍ ବିରଲ ହେବା ବୋଲିକରି ଜ୍ୟୋତିର୍ବିଜ୍ଞାନୀମାନେ ମତ ରଖିଛନ୍। ଏ ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଆର୍ ମେକ୍ସିକୋର କେତେ ଇଲାକାନ ପୂର୍ଣ୍ଣ ସୂର୍ଯ୍ୟପରାଗ ଭାବେ ଦେଖାଯିବା। ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟପରାଗ ଏବା କାଏଲ ରାତି 9:12 ଥି ମୂଲ ହୋଇକରି ରାତି 2:22 ଥି ମୁଖ୍ୟ ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଶ୍ୱର ମଙ୍ଗଲ ଲାଗି ସ୍ୱାସ୍ଥ୍ୟ ବାବଦେ ଲୋକକୁ ସଚେତନ କରାବାରକେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛେ। ପୃଥିବୀର ସବୁ ଲୋକ କେନ୍ତା ନିରୋଗ ଆର୍ ସୁନ୍ଦର ଆର୍ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିପାରିବେ ହେଥିର୍ଲାଗି 1950 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ ଆଜିର ଦିନକେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଆସୁଛି। ମୋ ସ୍ୱାସ୍ଥ୍ୟ ମୋ ଅଧିକାର ଏ ବଛର ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ରହିଛି। ଖାଦ୍ୟ କପଡ଼ା ଘର ଯେନ୍ତା ଝନେ ଲୋକର ସର୍ବନିମ୍ନ ଅଧିକାର ସେନ୍ତା ସ୍ୱାସ୍ଥ୍ୟ ବାବଦେ ଜାନବାରଟା ଆର୍ ଦରକାର ବେଲେ ଚିକିତ୍ସା ପାଇପାରବାରଟା ଭିଲ ଜନେ ଲୋକର ଅଧିକାର ହେ। ପୃଥିବୀର କୋଟି କୋଟି ଲୋକକୁ ସ୍ୱାସ୍ଥ୍ୟ ସେବା ବାଗିର ମୌଳିକ ଅଧିକାର ପାଇବାର ସୁଯୋଗ ନାଇଁ ମିଳିପାରବାର। ପୃଥିବୀର 47 ଦେଶ ନିଜର ନିଜର ସମ୍ଭିଧାନଥି ସ୍ୱାସ୍ଥ୍ୟକେ ଗୋଟିଏ ମାନବାଧିକାର ଭାବେ ସ୍ୱୀକୃତି ଦେଇଛନ୍। ଜାତିସଂଘର ଗୋଟିଏ ରିପୋର୍ଟଟି କୁହାଯାଇଛି ଯେ ଏହା ଚିନି ଭିଲ ପୃଥିବୀର କୋଟି କୋଟି ଲୋକ ଭଲ ସ୍ୱାସ୍ଥ୍ୟ ସେବା ଅଧିକାର ନୁ ବଞ୍ଚିତ ଅଛନ୍। ସ୍ୱାସ୍ଥ୍ୟ ବାବଦେ ସଚେତନତାର ଅଭାବ ଆର୍ ଭଲ ଚିକିତ୍ସା ମିଳି ନାଇଁ ପାରୁଥିବାନୁ ପୃଥିବୀନୁ ଫିସ୍ 5 ଥି ଝନକର ଜୀବନ ଯାଉଛି। ବାୟୁମଣ୍ଡଳର ପ୍ରଦୂଷଣ ଆର୍ ବିଶୃଙ୍ଖଳିତ ଖାଇବାର ପିଇବାର ଅଭ୍ୟାସ ଏହା ଚିନି ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହୋଇଛି। ସିଆଡ଼େ ସାମାଜିକ ଆର୍ ଆର୍ଥିକ ସ୍ଥିତିର ଲାଗି ବହୁତ ରୋଗୀ ଭଲ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍। ସେମାନଙ୍କ ପାଖେ ସ୍ୱାସ୍ଥ୍ୟ ବାବଦେ ଦରକାରୀ ତଥ୍ୟ ଶିକ୍ଷା ଉତ୍ତମ ଚିକିତ୍ସା ସଫା ପିଇବାର ପାନ୍ ନିର୍ମଳ ବାୟୁ ପରିଷ୍କାର ପରିଚ୍ଛନ୍ନ ପରିବେଶ ଆର୍ ସ୍ୱାସ୍ଥ୍ୟ ବାବଦେ ଅଧିକାର ପହଞ୍ଚାବାରକେ ଆଜି ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଆର୍ ଗବେଷଣା ପ୍ରତିଷ୍ଠାନ ଭୀମସାର ନର୍ସିଂ କଲେଜନୁ ଭାରତୀୟ ଜନସ୍ୱାସ୍ଥ୍ୟ ସଂଘ ଓଡ଼ିଶା ଶାଖା ତରଫୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ଜନସ୍ୱାସ୍ଥ୍ୟ ସଂଘ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ ମିଶ୍ରଙ୍କ ପରିଚାଳନାଥି ହୋଇଥିବାର କାର୍ଯ୍ୟକ୍ରମଥି ଭୀମସାର ଡାକ୍ତରଖାନାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଇ ଲର୍ଣ୍ଣିଂ ପରିସରନୁ ଭିସୁଟ୍ ଆର୍ ଏଭରଗ୍ରୀନ୍ ଫୋରମ୍ ତରଫୁ ବ୍ୟାଘ୍ର ସଂରକ୍ଷଣ ସଚେତନତା ଅଭିଯାନ ହୋଇଯାଇଛି। କାର୍ଯ୍ୟକ୍ରମଟି ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଟି ଅଶୋକ କୁମାର ମୁଖ୍ୟ ଅତିଥି ଆର୍ ଆଘର ଭାରତୀୟ ବନ୍ୟ ସେବାର ଅଧିକାରୀ ଡକ୍ଟର ଅନୁପ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇକରି ରାଇଜେ ବାଘମାନଙ୍କର ସମସ୍ୟା ଆର୍ ସେମାନଙ୍କର ସଂଖ୍ୟା କେନ୍ତା ବଢ଼ବା ହେବାବ୍ଦେ କହିଥିଲେ। କାର୍ଯ୍ୟକ୍ରମଟି ଭିସୁଟ୍ର କୁଳପତି ପ୍ରଫେସର ବଂଶୀଧର ମାଝୀ ସମ୍ବଲପୁର ବନଖଣ୍ଡ ଡିଏଫ୍ଓ ବିଶ୍ୱନାଥ ନିଲାନୱର ଆର୍ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ ଅଂଶ ପ୍ରଜ୍ଞା ଦାସ ଭିଲ୍ ଉପସ୍ଥିତ ଥିଲେ। ସୁବର୍ଣ୍ଣପୂର୍ଣ୍ଣ ଆଜ ଜନମଙ୍ଗଲ ସମିତି ଆର୍ ଇଙ୍କ ଫେଷ୍ଟର ମିଳିତ ଆୟୋଜନ ଥି ମହାନଦୀର ସ୍ୱାସ୍ଥ୍ୟ ଆର୍ ବିପଦ ସଂକୁଳ ଗୋଷ୍ଠୀ ଉପରେ ପ୍ରଭାବ ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ହେଥି ପରିବେଶବିତ୍ ବିମଲ ପ୍ରସାଦ ପାଣ୍ଡିଆ ଗୌରୀ ଶ୍ୟାମ ପଣ୍ଡା ଘାସିରାମ ପଣ୍ଡା ସନ୍ଦୀପ ପଟ୍ଟନାୟକ ଆର୍ ବିଜୟ ପ୍ରଧାନ ଆଲୋଚକ ଭାବେ ଯୋଗ ଦେଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫୁ ମେଟ୍ରିକ୍ ସାର୍ଟିଫିକେଟ୍ ଡିଜିଟାଇଜେସନ କରାଯାଉଛି। ଡିଜିଟାଇଜେସନ ଥି ସାର୍ଟିଫିକେଟ୍ ତିଆରି କରବାର ଆଗନୁ ପରୀକ୍ଷାର୍ଥୀଙ୍କ ନାଁ ବାପାଙ୍କ ନାଁ ଆର୍ ଜନ୍ମ ତାରିଖ ବାବଦର ତ୍ରୁଟି ନାଇଁ ରହିବା ସେଥିର୍ଲାଗି ସଂଶୋଧନ କରାଇନେବାରକେ ବୋର୍ଡ କାର୍ଯ୍ୟାଳୟନୁ ତ୍ରୁଟି ସଂଶୋଧନ କ୍ୟାମ୍ପ ଖୋଲାଯାଇଛି। ହେ କ୍ୟାମ୍ପ ଆଇବା 15 ତକ ଚାଲବା। ସ୍କୁଲମାନଙ୍କୁ ପ୍ରଧାନ ଶିକ୍ଷକମାନେ ହେ ସମୟ ଭିତରେ ସେମାନଙ୍କର ପରୀକ୍ଷାର୍ଥୀଙ୍କର ତଥ୍ୟ ସାଙ୍ଗେ ତ୍ରୁଟି ସଂଶୋଧନ ଲାଗି ଆବେଦନ କରିପାରିବେ ବୋଲିକରି କୁହାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଛାତ୍ରଛାତ୍ରୀ ଦଲ ଅହମ୍ମଦାବାଦନୁ ଇସ୍ରୋ ତରଫୁ ଚାଲିଥିବା କ୍ୟାନ୍ସାଟ୍ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ୍ଥି ପହଞ୍ଚିଛନ୍। ଆଇବା 16 ଆର୍ 17 ଦୁଇଦିନ ଧରିକରି ଫାଇନାଲ୍ ରାଉଣ୍ଡ ପ୍ରତିଯୋଗିତା ହେବାରକେ ଯାଉଥିବାର ବେଳେ ପ୍ରାଥମିକ ରାଉଣ୍ଡଥି 82 ଦଲ ଭିତରୁ ଭିସୁଟ୍ 127 ଦଲ ଫାଇନାଲ୍ ରାଉଣ୍ଡଥି ପହଞ୍ଚିଛନ୍। ପଶ୍ଚିମ ଝଡ଼ର ପ୍ରଭାବ ଥି ରାଜ୍ୟ ପାଣିପାଗ ବଦଲିଛି। ଆଜି ମେଘୁଆ ପାଗ ଲାଗି ଦିନର ତାତି ସ୍ୱାଭାବିକନୁ 2-4 ତକ କମିଛି। ଆବାକାଲ ସକାଳ ତକ ପଶ୍ଚିମ ଓଡ଼ିଶା ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ସୁନ୍ଦରଗଡ଼ ସୋନପୁର ଆର୍ ବୌଦ୍ଧ ସହେତେ ରାଜ୍ୟର 15 ଜିଲ୍ଲାର କେତେ କେତେ ଜାଗାନୁ ଘଡ଼ଘଡ଼ି ଆର୍ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସତର୍କ କରାଯାଇଛି। ବର୍ଷା ସମିଆତି ପବନ ବୋହିବାର ସଙ୍ଗେ କେତେଟା ଜାଗାନୁ କରା ମାଡ଼ ଭିଲ୍ ହୋଇପାରେ ବୋଲିକରି କୁହାଯାଇଛି। ସୁବିଧା ପୋର୍ଟାଲ୍ଥି 44,000 ଅଏତକା ଆବେଦନକେ ମଞ୍ଜୁରୀ ଦେଇଛନ୍ ନିର୍ବାଚନ ଆୟୋଗ। ଖୁଲା ଜାଗାନୁ ଅଏତକା ସମୟ ଧରିକରି ସଭା ନାଇଁ କରବାରକେ ରାଜନୈତିକ ଦଳମାନଙ୍କୁ ଦିଆଯାଇଛି ପରାମର୍ଶ। ରାଜ୍ୟପାଳ ଆର୍ କୁଲାଧିପତି ରଘୁବର ଦାସଙ୍କର ପୌରହତ୍ୟ ଥିବା ଏବଂ କାଲ୍ ହେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଶିକ୍ଷା ଅଧିକାର ଆଇନ ଥି ଘରୋଇ ସ୍କୁଲ ତି ମାହାଲିଆ ନାଁ ଲେଖା ସମୟ ଏବଂ 26 ତାରିଖ ତକ୍ ବଢ଼ଲା ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବାର୍ତ୍ତା ସଙ୍ଗେ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆଉ ପଶ୍ଚିମ ଝଡ଼ର ପ୍ରଭାବ ଥି ବଦଳିଛି ରାଜ୍ୟର ପାଣିପାଗ 2-4 ଡିଗ୍ରୀ ତକ୍ କମିଛି ତାତି। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।